ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ, ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପ୍ଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ଏହି ଜିନିଷଗୁଡ଼ିକ କେବେ ହେବ? ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୈତାନ ହସ୍ତରୁ ସେ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ମହାମାରୀ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ସେହି ପରମେଶ୍ୱର ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ଏହି ଜିନିଷଗୁଡ଼ିକ କେବେ ହେବ? ବନ୍ଧୁ, ମାଥିଓ 24 ପର୍ବରେ ଯୀଶୁଖ୍ରୀଷ୍ଟ ସଂକେତ ଭାବରେ ସ୍ପଷ୍ଟ ରୂପେ ଆପଣା ଶିଷ୍ୟମାନଙ୍କୁ ବୁଝାଇ କହିଥିଲେ କି ଏହି ପୃଥିବୀ ଶେଷ ହେବା ପୂର୍ବେ କି ପ୍ରକାର ଲକ୍ଷଣ ସଂକେତ, କି ପ୍ରକାର ଘଟଣା ଘଟିବ ସେହି ବିଷୟରେ ସେ କହିଥିଲେ। କୃଷ୍ଣଙ୍କ ବାକ୍ୟ ବହୁ ସଂଖ୍ୟକ ଲୋକଙ୍କ ଶୁଣିବାରେ ଶୁଣାରେ କୁହାଯାଇଥିଲା, କିନ୍ତୁ ଯେତେବେଳେ ସେ ଏକୁଟିଆ ଥିଲେ ପିତର ଜହନ ଜାକୁବ ଏବଂ ଏଣ୍ଡ୍ରିଓ ତାଙ୍କ ନିକଟକୁ ଆସିଥିଲେ, ଆଉ ଯେତେବେଳେ ସେ ଅଲିଭ ପର୍ବତ ଉପରେ ବସିଥିଲେ ସେମାନେ ପଚାରିଲେ କି ଆମକୁ ଏହି ଜିନିଷଗୁଡ଼ାକୁ କେବେ ହେବ ଏବଂ ତୁମ ଆସିବାର ସଙ୍କେତ କ'ଣ ହେବ ଏବଂ ଏହି ଦୁନିଆର ଶେଷ କେବେ ହେବ, ଏହି ବିଷୟରେ ଏମାନଙ୍କୁ କୁହନ୍ତୁ ବୋଲି ପିତର ଜହନ ଜାକୁବ ଏବଂ ଏଣ୍ଡ୍ରିଓ ଯୀଶୁକୁ ପଚାରିଥିଲେ। ବନ୍ଧୁ, ଯୀଶୁ ତାଙ୍କ ଶିଷ୍ୟମାନଙ୍କୁ ଜେରୁସାଲମର ବିନାଶ ଏବଂ ତାଙ୍କ ଆସିବାର ମହାନ ଦିନକୁ ପୃଥକ ଭାବରେ ଗ୍ରହଣ କରି ଉତ୍ତର ଦେଇନଥିଲେ। ସେହି ଦୁଇଟି ଘଟଣାର ବର୍ଣ୍ଣନାକୁ ମିଶ୍ରଣ କରିଥିଲେ। ଯଦି ସେ ତାଙ୍କ ଶିଷ୍ୟମାନଙ୍କ ଭବିଷ୍ୟତ ଘଟଣା ପାଇଁ ଖୋଲିଥାନ୍ତେ, ଯେହେତୁ ସେମାନଙ୍କୁ ଧରିଥାନ୍ତେ, ସେମାନେ ଏହି ଦୃଶ୍ୟକୁ ସହ୍ୟ କରିବାରେ ଅସମର୍ଥ ହୋଇଥାନ୍ତେ। ସେମାନଙ୍କ ଦୟାରେ ସେ ଦୁଇଟି ମହାନ ସଙ୍କଟର ବର୍ଣ୍ଣନାକୁ ମିଶ୍ରଣ କରିଥିଲେ। ବନ୍ଧୁ, ଶିଷ୍ୟମାନଙ୍କୁ ନିଜ ପାଇଁ ଅର୍ଥୟନ କରିବାକୁ ଛାଡ଼ି ଦେଇନଥିଲେ। ବନ୍ଧୁ, ଅନେକ ଯେଉଁମାନେ ନିଜକୁ ସେଭେନ୍ ଡେ ଆଡ଼ଭେଣ୍ଟିଜ୍ ବୋଲି କହିଛନ୍ତି, ସେମାନେ ସମୟ ସେଟ୍ର ଅଟନ୍ତି। ଖ୍ରୀଷ୍ଟ ଆସିବା ପାଇଁ ସମୟ ପରେ ସମୟ ସ୍ଥିର କରାଯାଇଛି, କିନ୍ତୁ ବାରମ୍ବାର ବିଫଳତା ଫଳାଫଳ ହୋଇଛି। ଆମ ପ୍ରଭୁଙ୍କ ଆସିବାର ନିର୍ଦ୍ଧିଷ୍ଟ ସମୟ ମର୍ତ୍ତମାନ ବାହାରେ ବୋଲି ଘୋଷଣା କରାଯାଇଛି। ଏହିପରିକି ଦୂତମାନେ ଯେଉଁମାନେ ମୁକ୍ତିର ଉତ୍ତରାଧିକାରୀ ହେବେ ସେମାନଙ୍କୁ କାର୍ଯ୍ୟ କରନ୍ତି। ସେମାନେ ଦିନ କିମ୍ବା ଘଣ୍ଟା ଜାଣନ୍ତି ନାହିଁ, ଯେପରି ପବିତ୍ର ଶାସ୍ତ୍ର ବାଇବଲ କୁହେ କି କିନ୍ତୁ ସେହି ଦିନ ଏବଂ ଘଣ୍ଟାର କୌଣସି ମଣିଷ ନା ସ୍ୱର୍ଗର ଦୂତ ନୁହେଁ, ବରଂ ମୋ ବାପା ମୋ ପିତା ମୋ ପ୍ରଭୁ କେବଳ ଜାଣନ୍ତି ବୋଲି ଯୀଶୁ ଖ୍ରୀଷ୍ଟ କହିଥିଲେ। ବନ୍ଧୁ, ପବିତ୍ର ଆତ୍ମାର ଉତ୍ତୋଳନ କିମ୍ବା ଖ୍ରୀଷ୍ଟଙ୍କ ଆସିବା ପାଇଁ ଆମେ ନିର୍ଦ୍ଧିଷ୍ଟ ସମୟ ଜାଣିବାକୁ ନାହୁଁ। ଈଶ୍ୱରଙ୍କ ଆମକୁ କାହିଁକି ଏହି ଆଜ୍ଞା ଜ୍ଞାନ ଦେଇନାହାନ୍ତି? କାରଣ ଯଦି ସେ କରନ୍ତି ତେବେ ଆମେ ଏହାର ସଠିକ ବ୍ୟବହାର କରିବୁ ନାହିଁ। ଜିନିଷଗୁଡ଼ିକର ଏକ ସର୍ତ୍ତ ଆମେ ଲୋକଙ୍କ ମଧ୍ୟରେ ଏହି ଜ୍ଞାନରୁ ପରିଣତ ହେବ, ଯାହା ଆଗାମୀ ମହାନ ଦିନରେ ଠିଆ ହେବାକୁ ଥିବା ମହାନ ଦିନରେ ଠିଆ ହେବା ପାଇଁ ଲୋକଙ୍କୁ ପ୍ରସ୍ତୁତ କରିବାରେ ଈଶ୍ୱରଙ୍କ କାର୍ଯ୍ୟକୁ ବହୁତ ହ୍ରାସ କରିବ। ଆମେ ସମୟ ଉତ୍ସରେ ବଞ୍ଚିବା ପାଇଁ ନୁହେଁ ବନ୍ଧୁ। ଆପଣ କହିପାରିବେ ନାହିଁ ଯେ ସେ ଗୋଟିଏ, ଦୁଇ କିମ୍ବା ପାଞ୍ଚ ବର୍ଷ ମଧ୍ୟରେ ଆସିବେ, କିମ୍ବା ଆପଣ ଦଶ କିମ୍ବା କୋଡ଼ିଏ ବର୍ଷ ପର୍ଯ୍ୟନ୍ତ ହୋଇନପାରନ୍ତି ବୋଲି କହି ତାଙ୍କ ଆଗମନକୁ ବନ୍ଦ କରିବେ ନାହିଁ। ବନ୍ଧୁ, ଆମେ ଈଶ୍ୱରଙ୍କ ମହାନ ଦିନ ପାଖେଇ ଈଶ୍ୱରଙ୍କ ଆଗମନ ପାଖେଇ ଆସୁଛି। ଆମେ ଈଶ୍ୱରଙ୍କ ମହାନ ଦିନ ପାଖେଇ ଯାଉଛି। ସଙ୍କେତ ଗୁଡ଼ିକ ପୂର୍ଣ୍ଣ ହେଉଛି ଏବଂ ତଥାପି ଖ୍ରୀଷ୍ଟଙ୍କ ଦୃଶ୍ୟମାନ ହେବାର ଦିନ ଏବଂ ଘଣ୍ଟା ବିଷୟରେ ଆମକୁ କହିବାକୁ ଆମ ପାଖରେ କୌଣସି ବାର୍ତ୍ତା ନାହିଁ। ପ୍ରଭୁ ବୁଦ୍ଧିମାନ ଭାବରେ ଆମଠାରୁ ଏହାକୁ ଲୁଚେଇ ରଖିଛନ୍ତି ବନ୍ଧୁ, ଯେ ଆମେ ସର୍ବଦା ସ୍ୱର୍ଗର ମେଘରେ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱିତୀୟ ଦୃଶ୍ୟ ଆଗମନ ପାଇଁ ଆଶା ଏବଂ ପ୍ରସ୍ତୁତି ଅବସ୍ଥାରେ ରହିଥାଉ। ମନୁଷ୍ୟର ପୁଅର ଦ୍ୱିତୀୟ ଆସିବାର ସଠିକ ସମୟ ହେଉଛି, ଏହା ଏକ ଈଶ୍ୱରଙ୍କର ରହସ୍ୟ। ମନେ ରଖନ୍ତୁ ବନ୍ଧୁ, ଆମେ ସେହି ଶ୍ରେଣୀ ନୁହେଁ ଯେଉଁମାନେ ଶକ୍ତି ଏବଂ ମହାନ ଗୌରବ ସହିତ ଦ୍ୱିତୀୟ ଥର ଯୀଶୁଙ୍କ ଆସିବାର ପୂର୍ବରୁ ବିତିଯାଇଥିବା ସମୟର ସଠିକ ଅବଧିକୁ ବ୍ୟାଖ୍ୟା କରୁ। କେତେକ ଏକ ସମୟ ସ୍ଥିର କରନ୍ତି ଏବଂ ଯେତେବେଳେ ତାହା ସେମାନେ ଆଉ ଏକ ଏବଂ ଅନ୍ୟ ସମୟ ସ୍ଥିର କରିଛନ୍ତି, କିନ୍ତୁ କ୍ରମାଗତ ଅନେକ ଅନେକ ବିଫଳତା ସେମାନଙ୍କୁ ମିଥ୍ୟା ଭବିଷ୍ୟତ ବକ୍ତା ଭାବରେ କୁହାଯାଇଅଛି। ବନ୍ଧୁ, ଈଶ୍ୱରଙ୍କ କୌଣସି ବ୍ୟକ୍ତିଙ୍କୁ ବାର୍ତ୍ତା ଦିଅନ୍ତି ନାହିଁ ଯେ ଏହି ପୃଥିବୀର ଇତିହାସ ବନ୍ଦ ହେବାର ପାଞ୍ଚ ବର୍ଷ କିମ୍ବା ଦଶ ବର୍ଷ କିମ୍ବା କୋଡ଼ିଏ ବର୍ଷ ହେବ ବୋଲି। ତାଙ୍କ ଦୃଶ୍ୟମାନେ ହେବା ପାଇଁ ପ୍ରସ୍ତୁତିରେ ବିଳମ୍ବ କରିବା ପାଇଁ ସେ କୌଣସି ଜୀବିବାକୁ ଏକ ବାହାନା ଦେବେ ନାହିଁ। ବନ୍ଧୁ, ଅବିଶ୍ୱାସୀ ଶିବଙ୍କ ପରି ତାଙ୍କୁ କେହି କହିବେ ନାହିଁ ମୋର ପ୍ରଭୁ ତାଙ୍କ ଆସିବାର ବିଳମ୍ବ କରନ୍ତି, କାରଣ ଏହା ଆମକୁ ସେହି ମହାନ ଦିନ, ସେହି ପ୍ରଭୁଙ୍କ ଆଗମନ ଦିନ ପାଇଁ ପ୍ରସ୍ତୁତ କରିବା ପାଇଁ ଦିଆଯାଇଥିବା ସୁଯୋଗ ଏବଂ ସୁବିଧା ପ୍ରତି ବେପରୁଆ ଅବହେଳା କରିଥାଏ ବନ୍ଧୁ। କାରଣ ବାରମ୍ବାର ସ୍ଥିର ହୋଇଥିବା ସମୟ ଅତିବାହିତ ହୋଇଛି। କ୍ରିଷ୍ଣଙ୍କ ନିକଟ ଆଗମନ ସମ୍ବନ୍ଧରେ ବିଶ୍ୱ ପୂର୍ବ ଅପେକ୍ଷା ଅବିଶ୍ୱାସରେ ଅଧିକ ସ୍ଥିର ଅବସ୍ଥାରେ ଅଛି। ସେମାନେ ଘୃଣା ସହିତ ସମୟ ସଙ୍କଟର ବିଫଳତାକୁ ଦେଖନ୍ତି ଏବଂ ପୁରୁଷମାନେ ଏତେ ପ୍ରତାରିତ ହୋଇଥିବାର ସେମାନେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରମାଣିତ ସତ୍ୟରୁ ପରିଣତ ହୁଅନ୍ତି ଯେ ସମସ୍ତ ଜିନିଷ ଶେଷ ବାହାରେ ଅଛି। ବନ୍ଧୁ, ମୁଁ ବୁଝିପାରୁଛି ଯେ ଭାଇ ଦାନିଏଲ ଯେପରି ସମୟ ସ୍ଥିର କରିଛନ୍ତି, କହିଛନ୍ତି ଯେ ପ୍ରଭୁ ପାଞ୍ଚ ବର୍ଷ ମଧ୍ୟରେ ଆସିବେ। ବର୍ତ୍ତମାନ ମୁଁ ଆଶା କରୁଛି ଯେ ଭାବନା ବିଶେଷ ଯିବ ନାହିଁ ଯେ ଆମେ ସମୟ ସେଟ୍ରୁ ଅଛୁ। ଯେପରି କୌଣସି ମନ୍ତବ୍ୟ ଦେବାକୁ ଦିଅ ନାହିଁ ବନ୍ଧୁ, ସେମାନେ କିଛି ଭଲ କରନ୍ତି ନାହିଁ, ଏହିପରି କୌଣସି ଆଧାରରେ ପୁନରୁଦ୍ଧାର ନ କରିବାକୁ ଚେଷ୍ଟା କରନ୍ତୁ, କିନ୍ତୁ ଉଚ୍ଚାରଣ କରାଯାଇଥିବା ପ୍ରତ୍ୟେକ ବାକ୍ୟର ଉପଯୁକ୍ତ ସତର୍କତା ବ୍ୟବହାର କରିବାକୁ ଦିଅନ୍ତୁ ବନ୍ଧୁ। ସେ କଠୋର ମନେ ଉତ୍ସାହ ସୃଷ୍ଟି କରିବାକୁ ଯାହା ପାଇପାରିବେ ତାହା ଜଗତ କରିବେ ନାହିଁ ଏବଂ ପ୍ରଭୁଙ୍କ ଆତ୍ମା ଦୁଃଖିତ ହେବ। ବନ୍ଧୁ, ଆମେ ଲୋକଙ୍କ ଆବେଗକୁ ଏବଂ ତାଙ୍କ ଆଲୋଚନା ସୃଷ୍ଟି କରିବାକୁ ଘୁଞ୍ଚାଇବାକୁ ଚାହୁଁନାହୁଁ। ଯେଉଁଠାରେ ଭାବନା ଗୁଞ୍ଚିଥାଏ ଏବଂ ନୀତି ନିୟନ୍ତ୍ରଣ କରେ ନାହିଁ, ମୁଁ ଅନୁଭବ କରୁଛି ଯେ ବନ୍ଧୁ, ଆମକୁ ପ୍ରତ୍ୟେକ ପାର୍ଶ୍ୱରେ ଜଗି ରହିବା ଆବଶ୍ୟକ, କାରଣ ଶୈତାନ ତାଙ୍କ କଳା ଏବଂ ଉପକରଣଗୁଡ଼ିକ ବ୍ୟବହାର କରିବା ପାଇଁ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟ କରିବାକୁ କାର୍ଯ୍ୟରେ ଅଛନ୍ତି। ଯାହା କ୍ଷତି କରିବାର ଶକ୍ତି ଅଛି, ଯାହା କିଛି ସୃଷ୍ଟି କରିବ, ଭୁଲ ଆଧାରରେ ଉତ୍ସାହ ସୃଷ୍ଟି କରିବ, ଭୟଭୀତ ହେବା ଉଚିତ, କାରଣ ପ୍ରତିକ୍ରିୟା ନିଶ୍ଚିତ ଭାବରେ ଆସିବ। ବନ୍ଧୁ, ମଣ୍ଡଳୀରେ ଥିବା ବ୍ୟକ୍ତିମାନେ ସର୍ବଦା ମିଥ୍ୟା ଏବଂ କଠୋର ଆନ୍ଦୋଳନ କରିବେ, ଯେଉଁମାନେ ଈଶ୍ୱରଙ୍କ ନେତୃତ୍ୱ ନେବାକୁ ଦାବି କରନ୍ତି, ଯେଉଁମାନେ ପଠାଯିବା ପୂର୍ବରୁ ଦୌଡ଼ିବେ ଏବଂ ଅସମ୍ପୂର୍ଣ୍ଣ ଭବିଷ୍ୟତବାଣୀ ଘଟଣା ପାଇଁ ଦିନ ଏବଂ ତାରିଖ ଦେବେ। ଶତ୍ରୁ ସେମାନଙ୍କୁ ଏହା କରି ଖୁସି ସେମାନଙ୍କ କ୍ରମାଗତ ବିଫଳତା ଏବଂ ମିଥ୍ୟା ରେଖାକୁ ନେଇ ଦ୍ୱନ୍ଦ୍ୱ ଏବଂ ଅବିଶ୍ୱାସ ସୃଷ୍ଟି କରେ। ବନ୍ଧୁ, ମୁଁ ଏହି କଠୋର ଦଳଗୁଡ଼ିକୁ ଚ୍ୟାଲେଞ୍ଜ ଶିବିର ବୈଠକରେ ସ୍ପଷ୍ଟ ଭାବରେ କହିଥିଲେ ଯେ ସେମାନେ ଆତ୍ମାର ଶତ୍ରୁଙ୍କ କାର୍ଯ୍ୟ କରୁଛନ୍ତି, ସେମାନେ ଅନ୍ଧାରରେ ଅଛନ୍ତି। ଯେପରି ଅକ୍ଟୋବର 1884 ସେହି ପ୍ରୋବେସନ୍ ବନ୍ଦ ହେବା ବୋଲି ସେମାନେ ବହୁତ ଆଲୋକ ଥିବା ଦାବି କରିଥିଲେ, ମୁଁ ସେଠାରେ ସର୍ବସାଧାରଣ କହିଥିଲି ଯେ ପ୍ରଭୁ ମୋତେ ଦେଖାଇ ଖୁସି ହୋଇଥିଲେ ଯେ 1884 ପରଠାରୁ ଈଶ୍ୱରଙ୍କ ବାର୍ତ୍ତାରେ କୌଣସି ନିଷ୍ପତ୍ତ ସମୟ ରହିବ ନାହିଁ। ବନ୍ଧୁ, ଆମର ସ୍ଥିତି ଅପେକ୍ଷା ଏବଂ ଦେଖିବା ମଧ୍ୟରୁ ଗୋଟିଏ ହୋଇଛି, ଯାହା 1884 ଭବିଷ୍ୟତବାଣୀ ସମୟର ସମାପ୍ତି ଏବଂ ଆମ ପ୍ରଭୁଙ୍କ ଆସିବାର ସମୟ ମଧ୍ୟରେ ହସ୍ତପେକ୍ଷ କରିବାକୁ କୌଣସି ସମୟ ଘୋଷଣା ନାହିଁ। ବନ୍ଧୁ, ନିର୍ଦ୍ଦିଷ୍ଟ ସମୟରେ ଲୋକଙ୍କ ପାଖରେ ଆଉ ଏକ ବାର୍ତ୍ତା ରହିବ ନାହିଁ। ଏହି ସମୟ ପରେ 1842-1884 ପର୍ଯ୍ୟନ୍ତ ପହଞ୍ଚିଥିବା ପରେ ଭବିଷ୍ୟତବାଣୀ ସମୟର କୌଣସି ନିର୍ଦ୍ଦିଷ୍ଟ ଅନୁସନ୍ଧାନ ହୋଇପାରିବ ନାହିଁ। ଦୀର୍ଘତମ ହିସାବ 1884-17 ପର୍ଯ୍ୟନ୍ତ ପହଞ୍ଚିଥାଏ। ବନ୍ଧୁ, ସମ୍ମିଳନୀରେ ମୋତେ ଉପସ୍ଥିତ ଥିବା କମ୍ପାନୀ ଦେଖାଯାଇଥିଲା, ଏହିପରି ଭଉଣୀ ଏଲେଞ୍ଜି ହ୍ୱାଇଟ୍ କହନ୍ତି, ପୋକ ପାଇଁ କିଛି ଖାଦ୍ୟ, 7 ଶେଷ ମହାମାରୀ କିଛି ବିଷୟ, କେତୋଟି ଜୀବିତ ରହିବେ ଏବଂ ଯୀଶୁଙ୍କ ଆସିବା ସମୟରେ ଅନୁବାଦ ହେବାକୁ ପୃଥିବୀ ଉପରେ ରହିବେ, ଏହିପରି ସେ କହନ୍ତି। ବନ୍ଧୁ, କାରଣ ସମୟ କମ୍, ଆମେ ପରିଶ୍ରମ ଏବଂ ଦ୍ୱିଗୁଣ ଶକ୍ତି ସହିତ କାର୍ଯ୍ୟ କରିବା ଉଚିତ। ଆମର ପିଲାମାନେ କଦାପି କଲେଜରେ ପ୍ରବେଶ କରିପାରନ୍ତି ନାହିଁ। ବର୍ତ୍ତମାନ ସନ୍ତାନ ଜନ୍ମ କରିବା ପ୍ରକୃତରେ ବୁଦ୍ଧିମାନ ନୁହେଁ। ସମୟ କମ୍, ଗତ ଦିନର ବିପଦ ଆମ ଉପରେ ଅଛି ଏବଂ ଛୋଟ ପିଲାମାନେ ଏବଂ ପୂର୍ବରୁ ମୁଖ୍ୟତଃ ଭାବିଯିବେ। ବନ୍ଧୁ, ଦୁନିଆର ଏହି ଯୁଗରେ ଯେହେତୁ ପୃଥିବୀର ଇତିହାସର ଦୃଶ୍ୟ ଶୀଘ୍ର ବନ୍ଦ ହେବାକୁ ଯାଉଅଛି ବନ୍ଧୁ, ଏବଂ ଆମେ ଅସୁବିଧା ସମୟରେ ପ୍ରବେଶ କରିବାକୁ ଯାଉଛୁ ଯେପରିକି କେବେ ନଥିଲା। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ବିବାହ ଯେତେ କମ୍ ସଂକ୍ରମିତ ହୋଇଥିଲା। ବନ୍ଧୁ, ବର୍ତ୍ତମାନ ଯେଉଁ ରୁଷିଆ ୟୁକ୍ରେନ୍ ଯୁଦ୍ଧ ଚାଲିଛି, ଏହାମାନଙ୍କୁ ସତର୍କ ଦେଉଛି କି ପ୍ରଭୁ ଯୀଶୁ ବହୁ ଶୀଘ୍ର ଆସୁଅଛନ୍ତି। ଏହି ସତର୍କ ଆମକୁ କହୁଅଛି କି ଆମେ ପ୍ରସ୍ତୁତ ହେବା ଉଚିତ। ଘଣ୍ଟା ଆସିବ, ଏହା ଦୂର ନୁହେଁ ବନ୍ଧୁ। ଏବଂ ଆମ ମଧ୍ୟରୁ କେତେକ ଯେଉଁମାନେ ବର୍ତ୍ତମାନ ବିଶ୍ୱାସ କରନ୍ତି ଯେ ପୃଥିବୀ ଉପରେ ଜୀବିତ ରହିବେ ଏବଂ ଭବିଷ୍ୟତବାଣୀ ଯାଞ୍ଚ ଦେଖିବେ ଏବଂ ପର୍ବତ ଏବଂ ସାଧା ଏବଂ ସମୁଦ୍ରର ପୃଥିବୀର ଉତ୍ତମ ଅଂଶ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ସ୍ୱର ଏବଂ ତୁରି ଶୁଣିବେ। ବନ୍ଧୁ, ପରୀକ୍ଷାରେ ସମୟ କେବଳ ଆମର ଉପରେ ଅଛି, କାରଣ ଦୟାରେ ସ୍ଥିତ ରଖାଯାଇଛି। କାରଣ ଯଦି ମାଲିକ ଆସିବା ଉଚିତ, ତେବେ ଅନେକ ପ୍ରସ୍ତୁତ ହୋଇନଥାନ୍ତେ। ବନ୍ଧୁ, ଯଦି 1884ରେ ଅଧିକ ନିରାଶା ପରେ ସେଭେନ୍ ଡେ ଆଡଭେଣ୍ଟିଷ୍ଟମାନେ ସେମାନଙ୍କ ବିଶ୍ୱାସକୁ ଦୃଢ଼ ଭାବରେ ଧରିଥାନ୍ତେ ଏବଂ ଈଶ୍ୱରଙ୍କ ପ୍ରାରମ୍ଭିକ ଯେଉଁ ପ୍ରୋଭିଜନ ଏକଜୁଟ ହୋଇ ସେହି ଲୋକମାନେ ଏକଜୁଟ ହୋଇ ଦ୍ୱିତୀୟ ଦୂତଙ୍କ ବାର୍ତ୍ତା ଗ୍ରହଣ କରିଥାନ୍ତେ ଏବଂ ପବିତ୍ର ଆତ୍ମାର ଶକ୍ତିରେ ଏହାକୁ ବିଶ୍ୱକୁ ଘୋଷଣା କରିଥାନ୍ତେ, ସେମାନେ ଈଶ୍ୱରଙ୍କ ମୁକ୍ତି ଦେଖିଥାନ୍ତେ। ପ୍ରଭୁ ସେମାନଙ୍କ ପ୍ରୟାସ ସହିତ ଶକ୍ତିଶାଳୀ ଦେଇଥାନ୍ତେ, କାର୍ଯ୍ୟ ସମାପ୍ତ ହୋଇଥାନ୍ତା ଏବଂ ଖ୍ରୀଷ୍ଟ ତାଙ୍କ ଲୋକଙ୍କୁ ସେମାନଙ୍କ ପୁରସ୍କାର ପାଇଁ ଏବଂ ଏହାକୁ ଚିରିଥାନ୍ତେ। ଏହା ଈଶ୍ୱରଙ୍କ ଇଚ୍ଛା ନଥିଲା ଯେ ଖ୍ରୀଷ୍ଟ ଆସିବା ଏହିପରି ବିଳମ୍ବ ହେବା ଉଚିତ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି, ବହୁ ଶୀଘ୍ର ଆସୁଛନ୍ତି। 40 ବର୍ଷ ଧରି ଅବିଶ୍ୱାସ, ଖୁଜବ ଏବଂ ବିଦ୍ରୋହ ପ୍ରାଚୀନ ଇସ୍ରାଏଲଙ୍କୁ କାନାନ ଦେଶରୁ ବନ୍ଦ କରିଦେଇଥିଲେ। ସମାନ ପାପ ଅଧାନ୍ୟକ ଇସ୍ରାଏଲର ପ୍ରବେଶ ପଥକୁ ସ୍ୱର୍ଗୀୟ କାନାନରେ ବିଳମ୍ବ କରିଛି। କୌଣସି କ୍ଷେତ୍ରରେ ଈଶ୍ୱରଙ୍କ ପ୍ରତିଶ୍ରୁତି ଦୋଷୀ ନଥିଲା। ଏହା ହେଉଛି ଅବିଶ୍ୱାସ, ବିଶ୍ୱାସ ରେଖା, ଅବିରତା ଏବଂ ପ୍ରଭୁଙ୍କ ସ୍ୱୀକାର କରୁଥିବା ଲୋକଙ୍କ ମଧ୍ୟରେ କଳହ, ଯାହା ଆମକୁ ଏତେ ବର୍ଷ ଧରି ପାପ ଏବଂ ଦୁଃଖର ଦୁନିଆରେ ରଖିଛି। ବନ୍ଧୁ, ଯଦି ଖ୍ରୀଷ୍ଟଙ୍କ ଚର୍ଚ୍ଚ, ଖ୍ରୀଷ୍ଟଙ୍କ ମଣ୍ଡଳୀ ପ୍ରଭୁଙ୍କ ଦ୍ୱାରା ନିଯୁକ୍ତ କାର୍ଯ୍ୟ କରିଥାନ୍ତେ, ତେବେ ସମଗ୍ର ବିଶ୍ୱ ଏହା ଚେତାବନୀ ଦେବା ପୂର୍ବରୁ ହୋଇଥାନ୍ତା ଏବଂ ପ୍ରଭୁ ଯୀଶୁ ଶକ୍ତି ଏବଂ ମହାନ ଗୌରବରେ ଆମ ପୃଥିବୀକୁ ଆସିଥାନ୍ତେ। ବନ୍ଧୁ, ପୁରୁଷମାନଙ୍କୁ ସେମାନଙ୍କ ବାର୍ତ୍ତାରେ ଈଶ୍ୱରଙ୍କ ଦୂତମାନେ ସମୟକୁ ବହୁତ ଛୋଟ ଭାବରେ ପ୍ରତିନିଧିତ୍ୱ କରନ୍ତି। ଏହିପରି ଏହା ସର୍ବଦା ମୋ ପାଇଁ ଉପଯୁକ୍ତ ହୋଇଅଛି ବୋଲି ଭଉଣୀ ଏଲେନ୍ ଜି ହ୍ୱାଇଟ୍ କହୁଅଛନ୍ତି। ବନ୍ଧୁ, ଏହା ସତ୍ୟ ଯେ ଏହି ବାର୍ତ୍ତାର ପ୍ରାରମ୍ଭିକ ଦିନରେ ଆମେ ଆଶା କରିଥିବା ସମୟଠାରୁ ଅଧିକ ସମୟ ଜାରି ରହିଅଛେ। ଆମେ ଆଶା କରିବା ମାତ୍ରେ ଆମର ତ୍ରାଣକର୍ତ୍ତା ଦେଖାଦେଇ ନଥିଲେ, କିନ୍ତୁ ପ୍ରଭୁଙ୍କ ବାକ୍ୟ ବିଲୋପ ହୋଇଛି କି? କଦାପି ନୁହେଁ ବନ୍ଧୁ। ଏହା ମନେ ରଖିବା ଉଚିତ ଯେ ଈଶ୍ୱରଙ୍କ ପ୍ରତିଶ୍ରୁତି ଏବଂ ଧମକ ସମାନ ସ୍ୱାର୍ଥମୂଳକ। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି। ଇସ୍ରାଏଲ ପ୍ରଜାମାନେ ପରି ଆହୁରି ଅନେକ ବର୍ଷ ଅସନ୍ତୁଷ୍ଟ ହେତୁ ଆମକୁ ଏହି ଦୁନିଆରେ ରହିବାକୁ ପଡ଼ିବାରେ, କିନ୍ତୁ ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଲୋକମାନଙ୍କ ନିଜ ଭୁଲ କାର୍ଯ୍ୟର ପରିଣାମ ସହିତ ଈଶ୍ୱରଙ୍କ ମଣ୍ଡଳୀ କରି ପାପରେ ପାପ ଯୋଡ଼ିବା ଉଚିତ ନୁହେଁ। ଖ୍ରୀଷ୍ଟ ତାଙ୍କ ଚର୍ଚ୍ଚରେ ନିଜର ପ୍ରକାଶ ପାଇଁ ଇଚ୍ଛା ସହିତ ଅପେକ୍ଷା କରିଛନ୍ତି। ବନ୍ଧୁ, ଯେତେବେଳେ ଖ୍ରୀଷ୍ଟଙ୍କ ଚରିତ୍ର ତାଙ୍କ ଲୋକମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ପୁନଃ ପ୍ରକାଶିତ ହେବ, ତାପରେ ସେମାନଙ୍କୁ ନିଜର ବଳି ଦାବି କରିବାକୁ ଆସିବେ। ମନେ ରଖନ୍ତୁ, ଏହା ପ୍ରତ୍ୟେକ ଖ୍ରୀଷ୍ଟିଆନ ସୌଭାଗ୍ୟ ବନ୍ଧୁ କେବଳ ଖୋଜିବା ନୁହେଁ, ବରଂ ଆମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ତ୍ୱରାନ୍ୱିତ କରିବ। ଯେଉଁମାନେ ତାଙ୍କ ନାମକୁ ତାଙ୍କ ଗୌରବରେ ଫଳପ୍ରଦ ବୋଲି ଦାବି କରନ୍ତି, ତେବେ ସମଗ୍ର ବିଶ୍ୱ ସୁସମାଚାର ମଞ୍ଜି ସହିତ କେତେ ଶୀଘ୍ର ମୁଣାଯିବ। ଖ୍ରୀଷ୍ଟ ଶେଷ ମହାନ ଅମଳ ପାଚିଯିବ ଏବଂ ଖ୍ରୀଷ୍ଟ ମୂଲ୍ୟବାନ ଶସ୍ୟ ସଂଗ୍ରହ କରିବାକୁ ଆସିବେ। ସେହି ସଂଗ୍ରହରେ ଆପଣମାନେ ଅଂଶୀଧାରୀ, ଆପଣମାନେ ସେଠି ଥିବେ କି? ବିଶ୍ୱାସକୁ ସୁସମାଚାର ଦେଇ ଆମ ପ୍ରଭୁଙ୍କ ପ୍ରତ୍ୟାବର୍ତ୍ତନକୁ ଦ୍ୱାରାନ୍ୱିତ କରିବା ଆମ ଶକ୍ତିରେ ଅଛି। ଆମେ କେବଳ ଖୋଜିବା ପାଇଁ ନୁହେଁ, ବରଂ ଈଶ୍ୱରଙ୍କ ଦିନର ଆଗମନକୁ ତ୍ୱରାନ୍ୱିତ କରିବା। ବନ୍ଧୁ ଚାଲନ୍ତୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଆସୁଅଛନ୍ତି, ବହୁ ଶୀଘ୍ର ଆସିବେ। ସମୟ ସନିକଟ ହୋଇସାରିଛି, ଚାଲନ୍ତୁ ନିଜକୁ ପ୍ରସ୍ତୁତ କରିବା, ଆପଣା ପରିବାରକୁ ପ୍ରସ୍ତୁତ କରିବା, ଆପଣା ସମାଜକୁ ପ୍ରସ୍ତୁତ କରିବା, ଯେପରି ସମସ୍ତେ ମିଶି ସେହି ସ୍ୱର୍ଗ ରାଜ୍ୟକୁ ଯାଇପାରିବେ। ଏହି ଆଶାରେ ଚାଲନ୍ତୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ପ୍ରସ୍ତୁତ ହେବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି, ଶୁଣି ଗ୍ରହଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু আমার আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।